ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। 2 IAS କୁ ନୋଟିସ, ଜମି ଜାଲିଆତି ମାମଲା। ରାଜସ୍ୱ ବିଭାଗରେ ଅନେକ ସଂସ୍କାର ଆଣିଥିବା ବରିଷ୍ଠ IAS ଅଫିସର ତାରା ଦତ୍ତ ଏବେ ସେହି ବିଭାଗରେ ଏକ ଜାଲିଆତିରେ ଫସି ଯାଇଛନ୍ତି। ଯଦିଓ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ, ତେବେ ରାଜସ୍ୱ ପର୍ଷଦ ସଭ୍ୟ ତାଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଘଟଣା ଆଜି ସାରା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। କେବଳ ଶ୍ରୀ ଦତ୍ତ ନୁହନ୍ତି, କେନ୍ଦ୍ରୀୟ ଡେପୁଟେସନର ଥିବା ଓଡ଼ିଶା କ୍ୟାଡରର ବରିଷ୍ଠ IAS ଅଫିସର SN ତ୍ରିପାଠୀଙ୍କୁ ମଧ୍ୟ ସମାନ ମାମଲାରେ ନୋଟିସ ଜାରି ହୋଇଛି। ମାସକ ପାଇଁ ମହଲତ ଆସିଛି, ସନ୍ଧ୍ୟାରେ କଟିବନି ବିଜୁଳି। ଆସନ୍ତା 11 ତାରିଖରୁ November 15 ଯାଏଁ ସନ୍ଧ୍ୟାରେ ବିଦ୍ୟୁତ କାଟ ହେବନି, ତେବେ ପୂର୍ବଭଳି ଦିନରେ ବିଦ୍ୟୁତ କାଟ ଜାରି ରହିବ। ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ। ଏହି ଦିନ ମାନଙ୍କର ସନ୍ଧ୍ୟା ସମୟରେ ଯେ ଅଘୋଷିତ ବିଦ୍ୟୁତ କାଟ ହେବନି ସେ ଗ୍ୟାରେଣ୍ଟି କିନ୍ତୁ ମନ୍ତ୍ରୀ ଦେଇପାରି ନାହାନ୍ତି। ଟୁନିସିଆ ନାଗରିକ ସଂଗଠନକୁ ଶାନ୍ତି ପାଇଁ ନୋବେଲ। ଷ୍ଟକହୋମ ଟୁନିସିଆର 4 ନାଗରିକ ସଂଗଠନକୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିଛି। 2011 ଦାରିଦ୍ର୍ୟ ଓ ଭ୍ରଷ୍ଟାଚାର ବିରୋଧରେ ଟୁନିସିଆରେ ହୋଇଥିବା ଆନ୍ଦୋଳନକୁ ହିଂସା ଠାରୁ ଦୂରେଇ ରଖିବା ପାଇଁ ସହ ଦେଶର ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ଏହି ସଂଗଠନ ଗୁଡିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଦିଲ୍ଲୀରେ ଟ୍ରକ ଉପରେ ସବୁଜ ଟିକସ, ବଡ଼ ଟ୍ରକ 1300 ଟଙ୍କା ଓ ଛୋଟ ଟ୍ରକ 700 ଟଙ୍କା। ଦିଲ୍ଲୀ ଦେଇ ଯାଉଥିବା ଟ୍ରକ ଓ ଭାରିଯାନ ଉପରେ ଅତିରିକ୍ତ ସବୁଜ ଟିକସ ବସିବ। ସୋମବାର ଦିନ ସୁପ୍ରିମକୋର୍ଟ ଏ ନେଇ ନିର୍ଦ୍ଦେଶ ଦେବେ ବୋଲି ସୂଚନା ମିଳିଛି। ଦିଲ୍ଲୀପ ଆପ୍ ଓ କେନ୍ଦ୍ର ସରକାର ଏ ନେଇ ପ୍ରସ୍ତାବ ଦେଇଥିଲେ, ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ବଡ ଟ୍ରକ ଉପରେ 1300 ଟଙ୍କା ଓ ହାଲକା ମାଲବାହୀ ଗାଡି ଉପରେ 700 ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟିକସ ବସିବ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।